ଚିତ୍ର ତିରିଶ। ଯୀଶୁ ଗୋଟେ ଶକ୍ତିମାନ ଲୋକ। ଇ ଲୋକମାନେ ମୂର୍ତ୍ତିକେ ଆର୍ ପାଙ୍ଗନ ନାସନକେ ପୋଡ଼େଇ ଦଉଛନ୍। ସେମାନେ ଖ୍ରୀଷ୍ଟାନ ହେବାର ଆଗେ ଇଟା ମନକେ ବିଶ୍ୱାସ କରୁଥିଲେ। ମାତର ଖ୍ରୀଷ୍ଟ ବିଶ୍ୱାସୀମାନେ ଶୈତାନର ଆର୍ ମନ୍ଦ ଆତ୍ମାର ଜିନିଷକେ ଦୂର କରସନ୍। ଇ ଶୈତାନର ମନ୍ଦ ଆତ୍ମା ମୂର୍ତ୍ତି ପୁଣି ଗୁଣିଗାର୍ଡ଼ି ଠାନୁ ପ୍ରଭୁ ଯୀଶୁର ବେଶୀ ବଲ୍ ଅଛି। ଆମେ ବିଶ୍ୱାସୀମାନେ ଶୈତାନକେ ନେଇ ଡରୁଁ। ଆମକେ ସାହାଯ୍ୟ କରବାକେ ଆର୍ ରକ୍ଷା କରବାକେ ଗୋଟେ ମହାପୁରୁକେ ଏକା କହେମୁଁ।